ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଇସ୍ରାଏଲ ସହ ସ୍ଥାୟୀ ବନ୍ଧୁତ୍ୱକୁ ଅଧିକ ଦୃଢ଼ କରିବାରେ ଭାରତ ଗୁରୁତ୍ୱ ପ୍ରଦାନ କରୁଛି, କହିଲେ ପ୍ରଧାନମନ୍ତ୍ରୀ. ରାଷ୍ଟ୍ରପତି ଭବନରେ ଆଜି ଅନୁଷ୍ଠିତ ହେବ ରାଜାଜୀ ଉତ୍ସବ. ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଜନିତ ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରାଜ୍ୟ ସରକାରଙ୍କ ଅନୁରୋଧ. ଶିଶୁ ଓ ପାରିବାରିକ ଚଳଚ୍ଚିତ୍ର ବର୍ଗରେ ମଣିପୁରୀ ଚଳଚ୍ଚିତ୍ର 'ବୁଙ୍ଗ' ହାସଲ କଲା ବାପ୍ଟା ପୁରସ୍କାର. ଏବଂ ପୁରୁଷ ବର୍ଗ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ 76 ରନ୍ରେ ପରାସ୍ତ ହେଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଇସ୍ରାଏଲ ସହିତ ସ୍ଥାୟୀ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିବାରେ ଭାରତ ଗୁରୁତ୍ୱ ପ୍ରଦାନ କରୁଛି. ବିଶ୍ୱାସ, ନବସୃଜନ ଏବଂ ଶାନ୍ତି ଓ ପ୍ରଗତି ଉପରେ ଏହା ପର୍ଯ୍ୟବେସିତ ବୋଲି ଶ୍ରୀ ମୋଦି କହିଛନ୍ତି. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦି ଏହା କହିଛନ୍ତି. ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଦୃଢ଼ ସମ୍ପର୍କ ରହିଥିବାବେଳେ ଉଭୟ ଦେଶ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ନିଜର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରିଆସିଛନ୍ତି. ଶ୍ରୀ ମୋଦି କହିଛନ୍ତି, ତାଙ୍କର ଆଗାମୀ ଇସ୍ରାଏଲ ଗସ୍ତ ସମୟରେ ଶ୍ରୀ ନେତାନ୍ୟାହୁଙ୍କ ସହ ଆଲୋଚନାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶ୍ରୀ ନେତାନ୍ୟାହୁ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି. ଉଭୟ ଦେଶ ନବସୃଜନ, ସୁରକ୍ଷା ଏବଂ ସହଭାଗୀ ରଣନୀତି ଦୃଷ୍ଟିକୋଣର ଅଂଶୀଦାର ଅଛନ୍ତି. ଉଭୟ ପକ୍ଷ ମିଳିତ ଭାବେ ସ୍ଥିରତା ଏବଂ ପ୍ରଗତି ପାଇଁ ଅଙ୍ଗୀକାରବଦ୍ଧ ଥିବା ରାଷ୍ଟ୍ରଗୁଡ଼ିକୁ ସହଯୋଗ ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି. ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ରାଜାଜୀ ଉତ୍ସବ ପାଳନ କରାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଗତକାଲି ଏ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ୍ ଶ୍ରୀ ରାଜଗୋପାଳଚାରୀଙ୍କ ପ୍ରତିମୂର୍ତ୍ତି ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ପ୍ରାଙ୍ଗଣରେ ପ୍ରତିଷ୍ଠା କରାଯିବ. ବ୍ରିଟିଶ ସ୍ଥପତି ଏଡ୍ୱିନ୍ ଲୁଇଷ୍ଟନ୍ସଙ୍କ ପ୍ରତିମୂର୍ତ୍ତି ସ୍ଥାନରେ ଏହାକୁ ସ୍ଥାପନ କରାଯିବ. ଶ୍ରୀ ମୋଦି କହିଛନ୍ତି, ଶ୍ରୀ ରାଜଗୋପାଳଚାରୀ ଏପରି ଜଣେ ନେତା ଥିଲେ ଯିଏକି କ୍ଷମତାକୁ ପଦବୀ ଭାବରେ ନୁହେଁ ବରଂ ସେବାର ଏକ ରୂପ ଭାବରେ ଦେଖୁଥିଲେ. ସ୍ୱାଧୀନତା ପରେ ବ୍ରିଟିଶ ପ୍ରଶାସକଙ୍କ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଭବନରେ ରଖିବାକୁ ଅନୁମତି ଦିଆଯିବା ଦୁର୍ଭାଗ୍ୟଜନକ ପ୍ରସଙ୍ଗ ରହିଥିଲା. ଦେଶର ମହାନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ଦେବାରେ ଏହା ବଞ୍ଚିତ କରିଥିଲା. ଆସନ୍ତା ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜାଜୀ ଉତ୍ସବରେ ଶ୍ରୀ ରାଜଗୋପାଳଚାରୀଙ୍କ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଗତମାସରେ ବିମାନ ଦୁର୍ଘଟଣାଜନିତ ମୃତ୍ୟୁର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି। ମୁମ୍ବାଇଠାରେ ଗତକାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଫଡ଼ନାବିସ୍ କହିଛନ୍ତି, ମହାୟୁତି ସରକାର ଦୁର୍ଘଟଣା ସମ୍ପର୍କିତ ସମସ୍ତ ସନ୍ଦେହ ଦୂର କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛି। ବିଜେପିର ସହଯୋଗୀ ଏନ୍ସିପି ଦଳ ପକ୍ଷରୁ ବିମାନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ଏକ ଅନୁରୋଧ ପତ୍ର ପାଇଛନ୍ତି ବୋଲି ଶ୍ରୀ ଫଡ଼ନାବିସ୍ ସୂଚନା ଦେବା ସହ ଏ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହାଙ୍କ ସହ ଆଲୋଚନା କରିଛନ୍ତି। ଡିଜିସିଏ ଏବଂ ରାଜ୍ୟ ସିଆଇଡି ଏହାର ତଦନ୍ତ କରୁଥିଲେ ମଧ୍ୟ ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ ଶ୍ରୀ ଫଡ଼ନାବିସ୍ ଅନୁରୋଧ କରିଛନ୍ତି। ଗତମାସ 28 ତାରିଖରେ ପୁଣେ ଜିଲ୍ଲାର ବାରାମତୀ ନିକଟରେ ଅବତରଣ କରିବା ସମୟରେ ଚାର୍ଟାର୍ଡ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଅଜିତ ପାୱାରଙ୍କ ସମେତ ଅନ୍ୟ 4 ଜଣଙ୍କର ମୃତ୍ୟୁ ହୋଇଥିଲା। ଶ୍ରୀ ଫଡ଼ନାବିସ୍ କହିଛନ୍ତି, ଡିଜିସିଏ ଭିଏସ୍ଆର୍ କମ୍ପାନୀର ଅଡିଟ୍ କରିବା ସହିତ ଏହାର ଉଡ଼ାଣ ସମ୍ପର୍କିତ ସମସ୍ତ ନଥିପତ୍ର ଯାଞ୍ଚ କରୁଛି। ଦକ୍ଷ ଭାରତ ଡିଜିଟାଲ କେନ୍ଦ୍ର ଅଧୀନରେ ଦେଶର ଡିଜିଟାଲ ଦକ୍ଷତାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏକ ଅଭିଯାନକୁ ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଶୁଭାରମ୍ଭ କରିଛନ୍ତି। 'ବଢ଼ନା ହେ ତୋ ୟେ ହେ ଯୋଡ଼ନା ହେ' ଶୀର୍ଷକ ଅଭିଯାନକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି, ଇଣ୍ଡିଆ ଷ୍ଟାକ୍ ଏବଂ ଦକ୍ଷ ଭାରତ ଡିଜିଟାଲ ହବ୍ ଭଳି ପରିବର୍ତ୍ତନକାରୀ ପଦକ୍ଷେପ ଦ୍ୱାରା ଦେଶର ଡିଜିଟାଲ ଦକ୍ଷତା ବିଶ୍ୱସ୍ତରରେ ସ୍ୱୀକୃତି ପାଇଛି। ଏହି ପ୍ଲାଟଫର୍ମର ଉପଯୋଗ ଦ୍ୱାରା ସାର୍ବଜନୀନ ସେବା ଏବଂ ଦକ୍ଷତା ବିକାଶ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହୋଇପାରିଛି। ଅଭିଯାନରେ ସାମିଲ ହେବାକୁ ମନ୍ତ୍ରୀ ଶ୍ରୀ ଚୌଧୁରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଦକ୍ଷତା, ନିଯୁକ୍ତି କ୍ଷେତ୍ର ଏବଂ ଜୀବନବ୍ୟାପୀ ଜ୍ଞାନ ଆହରଣ ଲକ୍ଷ୍ୟ ନେଇ ସମନ୍ୱିତ ଡିଜିଟାଲ ପ୍ଲାଟଫର୍ମ ଏସ୍ଆଇଡିଏଚ୍କୁ ଅଧିକ ବ୍ୟାପକ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏ ସମ୍ପର୍କିତ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ରମଜାନ ମାସ ଚାଲିଥିବା ବେଳେ ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଆଭ୍ୟନ୍ତରୀଣ ବିଫଳତାକୁ ବାହ୍ୟରୂପ ପ୍ରଦାନ କରିବା ନେଇ ପାକିସ୍ତାନର ଏହା ଏକ ପ୍ରୟାସ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆଫଗାନିସ୍ତାନର ସାର୍ବଭୌମତ୍ୱ, ଆଞ୍ଚଳିକ ସୁରକ୍ଷା ଏବଂ ସ୍ୱାଧୀନତା ପ୍ରତି ଭାରତର ଦୃଢ଼ ସମର୍ଥନ ରହିଛି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 79ତମ ବ୍ରିଟିଶ ଏକାଡେମୀ ଫିଲ୍ମ ପୁରସ୍କାର ବାପ୍ଟା ସମାରୋହ ଗତକାଲି ଅନୁଷ୍ଠିତ ହୋଇଛି। ଶିଶୁ ଏବଂ ପାରିବାରିକ ଚଳଚ୍ଚିତ୍ର ବର୍ଗରେ ମଣିପୁରୀ ଚଳଚ୍ଚିତ୍ର ବୁଙ୍ଗ ପୁରସ୍କାର ହାସଲ କରିଛି। ଫରହାନ ଅଖ୍ତରଙ୍କ ଏକ୍ସେଲ୍ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରକୁ ଲକ୍ଷ୍ମୀପ୍ରିୟା ଦେବୀ ନିର୍ଦ୍ଦେଶନା ଦେଇଛନ୍ତି। ଅଖ୍ତର ଏବଂ ରିତେଶ ସିଦ୍ଧିଭାନୀ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ। ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦର ଚଳଚ୍ଚିତ୍ର ଏଥିରେ ପ୍ରାଧାନ୍ୟ ବିସ୍ତାର କରିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ପଲ୍ ଥମାସ୍ ଆଣ୍ଡରସନ୍ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ସିଆନ୍ ପେନ୍ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଥିବା ବେଳେ ସ୍କ୍ରିନ୍ ପ୍ଲେ ଏବଂ ସିନେମାଟୋଗ୍ରାଫି ବର୍ଗରେ ମଧ୍ୟ ଏହା ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ସ୍ଥାନ ପାଇଛି। ଦୁଇଟି ଚଳଚ୍ଚିତ୍ର ସିନର୍ସ ଏବଂ ଫ୍ରାଙ୍କେନ୍ଷ୍ଟାଇନ୍ ତିନୋଟି ଲେଖାଏଁ ପୁରସ୍କାର ପାଇଛନ୍ତି। ସିନର୍ସ ଚଳଚ୍ଚିତ୍ର ପାଇଁ ଉନ୍ନି ମୋସାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରିଛନ୍ତି। ହାମ୍ଲେଟ୍ ଚଳଚ୍ଚିତ୍ର ପାଇଁ ଜେସି ବକ୍ଲି ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଆଇସ୍ୱେର ଚଳଚ୍ଚିତ୍ର ପାଇଁ ରୋବର୍ଟ ଆରାମାୟୋ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇଛନ୍ତି। ଲଣ୍ଡନର ରୟାଲ୍ ଫେଷ୍ଟିଭାଲ୍ ହଲ୍ଠାରେ ଗତକାଲି ଅନୁଷ୍ଠିତ ଏହି ସମାରୋହରେ ପ୍ରିନ୍ସ ୱିଲିୟମ୍ସ ଏବଂ ୱେଲ୍ସ ରାଜକୁମାରୀ କ୍ୟାଥରିନ୍ଙ୍କ ସମେତ ହଲିଉଡ୍ ଏବଂ ବ୍ରିଟିଶ ଚଳଚ୍ଚିତ୍ର ଜଗତର ବହୁ କଳାକାର ଯୋଗ ଦେଇଥିଲେ। ଆମେରିକାର ଫ୍ଲୋରିଡାସ୍ଥିତ ପାମ୍ ବିଚ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାରେ ଲାଗୋ ବାସଭବନରେ ଜଣେ ସଶସ୍ତ ବ୍ୟକ୍ତିଙ୍କୁ ଗୁଳିମାଡ଼ କରାଯାଇଥିବା ସେଠାକାର ଗୁଇନ୍ଦା ସଂସ୍ଥା ସୂଚନା ଦେଇଛି। ବାସଭବନର ସୁରକ୍ଷିତ ପରିସର ଭେଦ କରି ଏହି ସଶସ୍ତ ବ୍ୟକ୍ତି ସେଠାରେ ପ୍ରବେଶ କରିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲୋନିଆ ଟ୍ରମ୍ପ ସେହି ସମୟରେ ହ୍ୱାଇଟ୍ ହାଉସ୍ରେ ଅବସ୍ଥାନ କରୁଥିଲେ। ନିହତ ବ୍ୟକ୍ତି ଉତ୍ତର କାରୋଲିନାର କ୍ୟାମେରୁନ୍ ସ୍ଥିତ 21 ବର୍ଷୀୟ ଅଷ୍ଟିନ୍ ଟକ୍କର ମାର୍ଟିନ୍ ବୋଲି ଚିହ୍ନଟ କରାଯାଇଛି। ମାର୍ଟିନ୍ ଏକ ବନ୍ଧୁକ ଏବଂ ଗ୍ୟାସ୍ କେନ୍ ସହ ସେଠାରେ ପ୍ରବେଶ କରିଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କୃତ୍ରିମ ବୁଦ୍ଧିମତା ଯୁଗରେ ଡିପ୍ ଫେକ୍ରୁ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାଇବର ଆଇନ ବିଶେଷଜ୍ଞ ଡକ୍ଟର ପବନ ଦୁଗ୍ଗଲ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞ ଡକ୍ଟର ଅନୁପ ଗିରିଧର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117-233-1-4444-2371-2371-7106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ପୁରୁଷ ବର୍ଗ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯାଇଥିବା ସୁପର 8 ପର୍ଯ୍ୟାୟରେ ଏହି ମ୍ୟାଚ୍ରେ ଭାରତ 76 ରନ୍ରେ ପରାସ୍ତ ହୋଇଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିଥିଲା। ଡେଭିଡ୍ ମିଲର 35 ବଲ୍ରୁ ସର୍ବାଧିକ 63 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 18 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 111 ରନ୍ ସଂଗ୍ରହ କରିଥିଲା। ଡେଭିଡ୍ ମିଲରଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଗତକାଲି ସୁପର 8 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ରେ ଇଂଲଣ୍ଡ ଶ୍ରୀଲଙ୍କାକୁ 51 ରନ୍ରେ ପରାସ୍ତ କରିଛି। ପାଲେକେଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କା ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 146 ରନ୍ ସଂଗ୍ରହ କରିଥିଲା। ଶ୍ରୀଲଙ୍କା 16 ଓଭର 1 ବଲ୍ରେ ସମସ୍ତ ୱିକେଟ୍ ହରାଇ 95 ରନ୍ ସଂଗ୍ରହ କରିପାରିଥିଲା। ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ସନ୍ଧ୍ୟା 7:00 ୱେଷ୍ଟଇଣ୍ଡିଜ୍ ଏବଂ ଜିମ୍ବାୱେ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ଅଷ୍ଟ୍ରେଲିଆଠାରୁ ଗତକାଲି ପରାସ୍ତ ହୋଇଛି। ତାସ୍ମାନିଆଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନିର୍ଦ୍ଧାରିତ ସମୟରେ 2-2 ଗୋଲ୍ରେ ରହିବାରୁ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ଖେଳର ନିଷ୍ପତ୍ତି ହୋଇଥିଲା। ଅଷ୍ଟ୍ରେଲିଆ 5-4 ଗୋଲ୍ରେ ଭାରତକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଭାରତ ଆସନ୍ତାକାଲି ସ୍ପେନ୍କୁ ଭେଟିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଇସ୍ରାଏଲ୍ ସହ ସ୍ଥାୟୀ ବନ୍ଧୁତ୍ୱକୁ ଅଧିକ ଦୃଢ଼ କରିବାରେ ଭାରତ ଗୁରୁତ୍ୱ ପ୍ରଦାନ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ଆଜି ଅନୁଷ୍ଠିତ ହେବ ରାଜାଜୀ ଉତ୍ସବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଜନିତ ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରାଜ୍ୟ ସରକାରଙ୍କ ଅନୁରୋଧ। ଶିଶୁ ଓ ପାରିବାରିକ ଚଳଚ୍ଚିତ୍ର ବର୍ଗରେ ମଣିପୁରୀ ଚଳଚ୍ଚିତ୍ର ବୁଙ୍ଗ ହାସଲ କଲା ବାଫ୍ଟା ପୁରସ୍କାର ଏବଂ ପୁରୁଷ ବର୍ଗ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ 76 ରନ୍ରେ ପରାସ୍ତ ହେଲା ଭାରତ। ସମ୍ବାଦ ଶେଷ ହେଲା।